ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ। ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପରାମର୍ଶ। ଥାଲାସେମିଆ ପାଇଁ ଏକତ୍ର ହେବା, ରୋଗୀଙ୍କୁ ଅଗ୍ରାଧିକାର ଦେବା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଲାସେମିଆ ଦିବସ। ଏବଂ ଗ୍ରୀଷ୍ମ ପ୍ରବାହ ନେଇ ଆସନ୍ତା 24 ଘଣ୍ଟା ପାଇଁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ଆଜି ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ଡକ୍ଟର ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୁର ସମ୍ପର୍କରେ ଅବଗତ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ବୈଠକରେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ପଦକ୍ଷେପକୁ ସବୁ ରାଜନୈତିକ ଦଳ ସମର୍ଥନ କରିଛନ୍ତି।
सारे पॉलिटिकल लीडर्स ने मेच्योरिटी दिखाया है। ऐसे वक्त में जब देश एक बहुत बड़ी चुनौती को हाथ में लेकर के काम कर रहे हैं, तो इसमें राजनीति का कोई जगह नहीं है। ये हमारे पूरे पॉलिटिकल पार्टीज ने दर्शाया है और सब लीडर्स ने एक मत से हमारे सेनाओं ने जो कार्रवाई की है ऑपरेशन सिंदूर को लेकर के पूरे बधाई भी दिया और गौरव का एहसास सबको हुआ है।
ବିମାନ ଟିକେଟ୍ ବୁକିଂ କରିଥିବା ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ନିଃଶୁଳ୍କ ଯାତ୍ରା ପୁନଃନିର୍ଦ୍ଧାରଣ ସହ ବାତିଲ ଉପରେ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ଦିଆଯିବ ବୋଲି ଏୟାର ଇଣ୍ଡିଆ କହିଛି। ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ଭାରତୀୟ ସଶସ୍ତ ବାହିନୀକୁ ସମର୍ଥନ ଜଣାଇ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଟିକେଟ୍ ବାତିଲ କ୍ଷେତ୍ରରେ ପ୍ରତିରକ୍ଷା କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ବ୍ୟବସ୍ଥା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିଭଳି ଆସନ୍ତା ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଯାତ୍ରା ପରିବର୍ତ୍ତନ କ୍ଷେତ୍ରରେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି ଏହି ଏୟାରଲାଇନ୍ସ ପକ୍ଷରୁ ଘୋଷଣା କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିଥିବା ନେଇ ବିଜେପିର ବରିଷ୍ଠ ସଦସ୍ୟ ତଥା ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତ ବାତିଲ ଫଳରେ ଆସନ୍ତା 10 ଏବଂ 11 ତାରିଖରେ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆଗାମୀ ପରିସ୍ଥିତି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସହ ଡାଲି, ଚାଉଳ, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ରହିଛି। ଏହି ସମୟରେ କୌଣସି ପ୍ରକାର କଳାବଜାରୀକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନ ବନ୍ଦରରୁ 2 ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଭୁବନେଶ୍ୱରରୁ ହିଣ୍ଡନ ଗାଜିଆବାଦ, ଭୁବନେଶ୍ୱରରୁ ପାଟନା ଦେଇ ଚଣ୍ଡୀଗଡ଼ ଯାଉଥିବା ବିମାନ ଉଡ଼ାଣକୁ ବାତିଲ କରାଯାଇଛି ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି।
ଆମର ଗୋଟିଏ ଫ୍ଲାଇଟ୍ କ୍ୟାନସଲ୍ ହୋଇଛି, ସେଇଟା ହେଉଛି ଯେଉଁ ଗାଜିଆବାଦ ହିଣ୍ଡନକୁ ଯେଉଁ ଫ୍ଲାଇଟ୍ ଯାଉଥିଲା ସେଇଟା କ୍ୟାନସଲ୍ ହୋଇଯାଇଛି, କାରଣ ସେଇଟା ଗାଜିଆବାଦ ଆଉ ହିଣ୍ଡନ ସିଭିଲିଆନ୍ ଏୟାରକ୍ରାଫ୍ଟକୁ ଟେମ୍ପୋରାରିଲି ପାଇଁ ସସ୍ପେଣ୍ଡ କରାଯାଇଛି। ସେଥିପାଇଁ ଗୋଟିଏ ଫ୍ଲାଇଟ୍ ଆମର ଡାଇରେକ୍ଟଲି ଆଫେକ୍ଟେଡ୍, ଏୟାରପୋର୍ଟ ଗୁଡ଼ା ବନ୍ଦ ହୋଇଛି ବିକଜ୍ ଅଫ୍ ଯେଉଁ ଆକ୍ଟିଭିଟିଜ୍ ଆମର ଏବେ ବର୍ଡରରେ ଚାଲିଛି, ତ ସେଥିପାଇଁ ଗୋଟିଏ ଏୟାରକ୍ରାଫ୍ଟ ଡାଇରେକ୍ଟଲି ଆଫେକ୍ଟେଡ୍ ଆମର ଭୁବନେଶ୍ୱରରୁ। ହିଣ୍ଡନ ଏୟାରପୋର୍ଟରେ ଏବେ ସିଭିଲିଆନ୍ ଏୟାରକ୍ରାଫ୍ଟ ଆଲାଉ କରୁନାହାନ୍ତି, ସେମାନେ ବନ୍ଦ କରିଦେଇଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ଆଗାମୀ ଦିନରେ ଏକ ସାଇନ୍ ସିଟି ପ୍ରତିଷ୍ଠା କରାଯିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ଏ ନେଇ ସେ ଅହମ୍ମଦାବାଦରେ ଥିବା ସାଇନ୍ ସିଟି ପରିଦର୍ଶନ କରି ଆସିଛନ୍ତି। ରାଜ୍ୟରେ ସାଇନ୍ ସିଟି ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ କୃଷ୍ଣ ଶ୍ରୀପଦ ଦୀକ୍ଷିତ ଆସନ୍ତା 12 ତାରିଖରେ ଶପଥ ଗ୍ରହଣ କରିବେ। ଗତମାସ 15 ଏବଂ 19 ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟର କଲିଜିୟମ୍ ବୈଠକରେ ଜଷ୍ଟିସ୍ କୃଷ୍ଣ ଶ୍ରୀପଦ ଦୀକ୍ଷିତଙ୍କ ସହ ମୋଟ 7 ଜଣ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରାଯାଇଥିଲା। ଜଷ୍ଟିସ୍ ଦୀକ୍ଷିତଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା 19ରେ ପହଞ୍ଚିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଥାଲାସେମିଆ ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଥାଲାସେମିଆ ଏକ ରକ୍ତବିକାର ସମସ୍ୟା। ଚଳିତ ବର୍ଷର ବାର୍ତ୍ତା ରହିଛି ଥାଲାସେମିଆଙ୍କ ପାଇଁ ଏକତ୍ର ହେବା, ଥାଲାସେମିଆ ରୋଗୀଙ୍କୁ ଅଗ୍ରାଧିକାର ଦେବା। ଦେଶରେ ମୋଟ ଜନସଂଖ୍ୟାର ପ୍ରାୟ 1.5% ଲୋକ ଥାଲାସେମିଆରେ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟରେ 12,000 ଅଧିକ ଥାଲାସେମିଆ ରୋଗୀ ରହିଥିବା ଜଣାପଡ଼ିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ଥାଲାସେମିଆ ଦିବସ ପାଳନ ଅବସରରେ ଏହି ରୋଗର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି ସଚେତନତା ବୃଦ୍ଧି, ରୋଗୀଙ୍କୁ ସମର୍ଥନ ଏବଂ ସ୍କ୍ରିନିଂ ତଥା ଚିକିତ୍ସା ପ୍ରକ୍ରିୟାକୁ ସୁଦୃଢ଼ କରି ଆମର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିପାରିବା। ଏହି ଶାରୀରିକ ସମସ୍ୟାର ଶୀଘ୍ର ଚିହ୍ନଟ ଅଗଣିତ ଜୀବନ ରକ୍ଷା କରାଯାଇପାରିବ। ଆଜି ବିଶ୍ୱ ରେଡ୍କ୍ରସ ଦିବସ। ରେଡ୍କ୍ରସ ଏବଂ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାଣ୍ଟଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ମେ ମାସ 8 ଆଜିର ଦିନରେ ବିଶ୍ୱ ରେଡ୍କ୍ରସ ଦିବସ ପାଳନ କରାଯାଇଥାଏ। ଆନ୍ତର୍ଜାତିକ ରେଡ୍କ୍ରସ ଏବଂ ରେଡ୍ କ୍ରିସେଣ୍ଟ ଆନ୍ଦୋଳନ ସମ୍ପର୍କରେ ଲୋକଙ୍କ ଧାରଣାକୁ ବ୍ୟାପକ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବିଶ୍ୱରେ ମାନବତାକୁ ବଞ୍ଚାଇ ରଖିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ ଦିବସରେ ରେଡ୍କ୍ରସ ସ୍ୱେଚ୍ଛାସେବୀଙ୍କ ଅଦମ୍ୟ ସାହସ ପାଇଁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସ୍ୱେଚ୍ଛାସେବୀଙ୍କ ନିଃସ୍ୱାର୍ଥପର ସେବାକୁ ରାଜ୍ୟବାସୀ ସର୍ବଦା ମନେ ରଖିବେ। ରେଡ୍କ୍ରସ ପ୍ରତିନିଧିତ୍ୱ କରୁଥିବା ମାନବିକତା, ନିରପେକ୍ଷ ଏବଂ ସ୍ୱେଚ୍ଛାସେବୀ ସେବାର ଆଦର୍ଶକୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିବାର ଖବର ଆମର ହସ୍ତଗତ ହୋଇଛି। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସର ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ରେଡ୍କ୍ରସ ଶାଖା ପକ୍ଷରୁ ଏହି ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ରେଡ୍କ୍ରସର ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା 10 ଶନିବାର ଦିନ ଅନୁଷ୍ଠିତ ହେବ। ଏନେଇ ନୟାଗଡ଼ ଜିଲ୍ଲାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମସ୍ତ ବ୍ଲକ, ବଜାର ଏବଂ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଅଧିକାର ମିତ୍ରଙ୍କୁ ନେଇ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଲୋକ ଅଦାଲତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ସମସ୍ତ ପ୍ରକାର ବିଚାରାଧୀନ ମାମଲାର ସମାଧାନ କରାଯିବ। ଅଧିକ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ସଭାଗୃହରେ ଗର୍ଭଧାରଣ ପୂର୍ବ ଏବଂ ଲିଙ୍ଗ ନିରୂପଣ ଅଧିନିୟମ ଉପରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକର ମାନ୍ୟତା, କାର୍ଯ୍ୟଶୈଳୀ ଉପରେ ଆଲୋଚନା କରାଯାଇଥିଲା। ଏହାସହ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପ୍ରମାଣପତ୍ର ଏବଂ କାର୍ଯ୍ୟଦକ୍ଷତାର ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ଗତମାସରେ ଧାର୍ଯ୍ୟ ଥିବା ଭୂ ରାଜସ୍ୱ, ଜଳକର, ପାନୀୟ ଜଳ ବକେୟା ଅର୍ଥ ପୈଠ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ନିୟମାବଳୀ ପ୍ରସ୍ତୁତି ଏବଂ ପ୍ରଣୟନ ପ୍ରକ୍ରିୟାର ସ୍ୱଚ୍ଛତା ଲକ୍ଷ୍ୟ ନେଇ ଫ୍ରେମ୍ୱାର୍କ ଫର୍ ଫର୍ମୁଲେସନ୍ ଅଫ୍ ରେଗୁଲେସନ୍ସ ପ୍ରକାଶ କରିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଉଥିବା ସମସ୍ତ ନିର୍ଦ୍ଦେଶନାମା, ମାର୍ଗଦର୍ଶିକା, ବିଜ୍ଞପ୍ତି, ଆଦେଶ, ନୀତି ଏବଂ ମାନକ ଏଥିରେ ଅନ୍ତର୍ଭୁକ୍ତ ହେବ। ଏହି ପ୍ରସ୍ତାବ ଅନୁଯାୟୀ ଏଣିକି ନିୟମାବଳୀର ଚିଠା ଆର୍ବିଆଇର ଅଫିସିଆଲ୍ ୱେବ୍ସାଇଟ୍ରେ ପ୍ରକାଶ ପାଇବ। ଏହା ଉପରେ ସାଧାରଣ ଜନତାଙ୍କଠାରୁ 21 ସମୟସୀମା ମଧ୍ୟରେ ମତାମତ ଲୋଡ଼ାଯିବ। ଏହାପରେ ଆର୍ବିଆଇ ନିଜ ୱେବ୍ସାଇଟ୍ରେ ଚୂଡ଼ାନ୍ତ ନିୟମ ଏବଂ ହସ୍ତଗତ ମତାମତ ଉପରେ ପ୍ରସ୍ତୁତ ଏକ ସାଧାରଣ ବିବରଣୀ ଉପସ୍ଥାପନ କରିବ। ଚୂଡ଼ାନ୍ତ ନିୟମରେ ମଧ୍ୟ ଯଦି କିଛି ସଂଶୋଧନର ଆବଶ୍ୟକତା ପଡ଼େ ତେବେ ସମାନ ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ ବୋଲି କୁହାଯାଇଛି। ବିହାରରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାର ଭାର ଉତ୍ତୋଳନ ବର୍ଗରେ ଓଡ଼ିଶାରୁ 7 ଖେଳାଳି ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ଆସନ୍ତା 10-14 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟର ଗ୍ରୀଷ୍ମର ପ୍ରକୋପ ପୁଣି ବୃଦ୍ଧି ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 24 ପାଇଁ 11 ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ନ 1:30 ସୁଦ୍ଧା ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ସମ୍ବଲପୁରଠାରେ 41°C ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପରାମର୍ଶ, ଥାଲାସେମିଆ ପାଇଁ ଏକତ୍ର ହେବା, ରୋଗୀଙ୍କୁ ଅଗ୍ରାଧିକାର ଦେବା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଲାସେମିଆ ଦିବସ ଏବଂ ଗ୍ରୀଷ୍ମ ପ୍ରବାହ ନେଇ ଆସନ୍ତା 24 ଘଣ୍ଟା ପାଇଁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।